ମାନଙ୍କୁ ପ୍ରଜାପତି ବୋଲି ମୋବାଇଲ ଆଣିଛେ ଗ୍ରାମ୍ୟ ବିଦ୍ୟାର୍ଥୀ ସ୍ୱାସ୍ଥ୍ୟ ମନ୍ତ୍ରୀ କି ବୈଠକ ସିକନ୍ଦରପୁର ବଲିଆ ପ୍ରଦେଶ ସରକାର କେ ଅଳ୍ପସଂଖ୍ୟକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଧାନିଶ ଅନ୍ସାରୀ ବୁଧବାର କୁ ରହିଲାପାଲି ସ୍ଥିତ ବନ୍ଦନା କୋଞ୍ଚି ସେଣ୍ଟର ପହଞ୍ଚେ ଗ୍ରାମୀଣ କେ ସାଥ ଛାତ୍ର ଛାତ୍ରାଓ କେ ସାଥ ବୈଠକ କରତେ ହୁଏ ଉନ୍ହୋନେ କେନ୍ଦ୍ର ତଥା ରାଜ୍ୟ ସରକାର କେ ବିଭିନ୍ନ ଯୋଜନାଓ କେ ବାରେ ମେ ଜାନକାରୀ ଦି ଔର ଲାଭାର୍ଥୀଓଂ ସେ ମୁଲାକାତ କିଏ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଓଂ କେ ସାଥ ଗାଁ ଗାଁ ସମ୍ପର୍କ କର ହର ନମୋ ଆପ୍ ଡାଉନଲୋଡ କରନେ କା ଅପିଲ କିଆ ୱହିଁ ସରକାର କି ଉପଲବ୍ଧିଆ ଝାସା କି ଏବଂ 2024 ଧନ୍ୟବାଦ।